ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ। ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ସରକାର ପ୍ରତିଶ୍ରତିବଦ୍ଧ, କହିଲେ ରାଜ୍ୟପାଳ ରଘୁବର ଦାସ। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରୁ କେତେକ ଅଞ୍ଚଳକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଏବଂ ଶ୍ରାବଣ ପ୍ରଥମ ସୋମବାରରେ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼। ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ବୈଠକ ଆରମ୍ଭରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ପ୍ରଦାନ କରିଥିଲେ। ତେବେ ଏହି ଅଭିଭାଷଣ ଆରମ୍ଭ ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିବାଦ ଜଣାଇ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ ଜଣାଇ କକ୍ଷତ୍ୟାଗ କରିଥିଲେ। ବିଜେଡି ଏବଂ କଂଗ୍ରେସର କକ୍ଷତ୍ୟାଗ ପରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ଜାରି ରଖିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦିବଂଗତ ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ଉପବାଚସ୍କତି ତଥା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ, ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ଡମ୍ବରୁଧର ଉଲାକା, ଡାକ୍ତର କମଳା ଦାସ, ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓ, ବିଧାୟକ ଆଦିତ୍ୟ ମାଢ଼ୀ, ପଦ୍ମଶ୍ରୀ କମଳା ପୂଜାରୀ ଏବଂ ଶହୀଦ ପୁଲିସ୍ କର୍ମଚାରୀ ହିମାଂଶୁ ଶେଖର ରଥଙ୍କ ନିମନ୍ତେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେମାନଙ୍କ ସମ୍ମାନାର୍ଥେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଶୋକ ପ୍ରସ୍ତାବ ଗ୍ରହଣ ହେବା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଆଜି ଦିନର ଅବଶିଷ୍ଟ କାର୍ଯ୍ୟକ୍ରମକୁ ବାତିଲ କରାଯାଇ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ସରକାର ପ୍ରତିଶ୍ରତିବଦ୍ଧ। ଏହି ଦୃଷ୍ଟିକୋଣରୁ ସରକାର ବିଶ୍ୱସ୍ତ ରହିବେ ଏବଂ ଏକ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ବ୍ୟାପକ ପରିକଳ୍ପନା କରାଯାଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି ସପ୍ତଦଶ ବିଧାନସଭାର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ପ୍ରଦାନ କରି ରାଜ୍ୟପାଳ କହିଛନ୍ତି, ଓଡ଼ିଶା ଗଠନର ଶତବାର୍ଷିକୀ ପାଖେଇ ଆସୁଥିବାବେଳେ ସରକାର 2036 ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶା ଏପରି ଏକ ରାଜ୍ୟରେ ପରିଣତ ହେବ ଯେଉଁଠାରେ କୃଷକମାନଙ୍କର ଉନ୍ନତି, ଯୁବକ ଯୁବତୀମାନଙ୍କୁ ରୋଜଗାର ଓ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ସମସ୍ତ ବ୍ୟବସ୍ଥା ରହିବ। ସେ କହିଛନ୍ତି, କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନଦାତା ଓ ନାରୀଶକ୍ତିଙ୍କୁ ସବୁ ଦିଗରେ ପ୍ରାଥମିକତା ଦିଆଯିବ। ଚାକିରି କ୍ଷେତ୍ରରେ ଅଭିବୃଦ୍ଧିର ସୁବର୍ଣ୍ଣ ସୁଯୋଗ ଥିବାରୁ ଶିଳ୍ପ ଓ ଭିଭିଭୂମିର ବିକାଶ, ପ୍ରାକୃତିକ ସମ୍ପଳର ସ୍ଥାୟୀ ଉପଯୋଗ, ଶିକ୍ଷା ଓ ଦକ୍ଷତା ବିକାଶରେ ଉନ୍ନତି, କୃଷି ଉତ୍ପାଦକତାରେ ବୃଦ୍ଧି, ପର୍ଯ୍ୟଟନକୁ ପ୍ରୋହାହନ, ସଂସ୍କାର ନୀତି କାର୍ଯ୍ୟକାରୀ କରିବା, ଆର୍ଥିକ ଅନ୍ତର୍ଭୁକ୍ତିକରଣର ସୁନିଶ୍ଚିତତା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜିନିବେଶ ଏବଂ ଉଦ୍ଭାବନ ଓ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରି ଓଡ଼ିଶାକୁ ପୂର୍ବ ଭାରତରେ ଏକ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିବାକୁ ସରକାର ପରିକଳ୍ପନା କରିଛନ୍ତି। ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସମର୍ଥନରେ ପ୍ରତ୍ୟେକ ଓଡ଼ିଆଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସାକାର କରିବା ଦିଗରେ ନିରନ୍ତର ପ୍ରଚେଷ୍ଟା ଓ ଅହରାତ୍ର କାମ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ମୋଟ ଜନସଂଖ୍ୟାର 60% କୃଷି କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଆଗାମୀ 5 ବର୍ଷର ବ୍ୟାପକ ଦୃଷ୍ଟିକୋଣ ସହିତ କୃଷିକ୍ଷେତ୍ରରେ ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ। ଓଡ଼ିଶାକୁ ଏକ ଗତିଶୀଳ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଅଟୋମୋବାଇଲ୍, ବ୍ୟାଟେରୀ ଚାଳିତ ଯାନ, ସେମିକଣ୍ଡକ୍ଟର ଏବଂ ଆଇଟି ଶିଳ୍ପ ଉପରେ ଗୁରୁତ୍ୱ ଦେବା ସହିତ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତିକୁ ପ୍ରୋହାହିତ କରି 2029 ସୁଦ୍ଧା ରାଜ୍ୟରେ 3,50,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ଜାତୀୟ ଶିକ୍ଷାନୀତି ଲାଗୁ ହେବାର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଛି। ଆଜିଠାରୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ 1,805 ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଜି ଶିକ୍ଷାଦାନ ଓ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ସେହିପରି ମଙ୍ଗଳବାରରେ ମୂଳ ସାକ୍ଷରତା ଏବଂ ସଂଖ୍ୟା, ବୁଧବାରରେ କ୍ରୀଡ଼ା, ଗୁରୁବାରରେ ସାଂସ୍କୃତିକ ଦିବସ, ଶୁକ୍ରବାରରେ ଦକ୍ଷତା ଏବଂ ଡିଜିଟାଲ, ଶନିବାରରେ ମିଶନ ଲାଇଫ୍ ଇକୋ କ୍ଲବ ଓ ରବିବାରରେ ଗୋଷ୍ଠୀ ଯୋଗଦାନ ଦିବସ ପାଳନ କରାଯିବ। ରାଜ୍ୟରେ ଆଜିଠାରୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହୋଇଛି। ଗଣିତ ବ୍ୟତୀତ ପ୍ରତ୍ୟେକ ବିଷୟର ପରୀକ୍ଷା ପୂର୍ବାହ୍ନ 9:00 ଆରମ୍ଭ ହୋଇ ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ହେବ। ରାଜ୍ୟରେ 83 ପରୀକ୍ଷା କେନ୍ଦ୍ରରେ 972 ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିବାବେଳେ 121 ପରୀକ୍ଷା କେନ୍ଦ୍ରରେ 24,520 ଜଣ ପରୀକ୍ଷାର୍ଥୀ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଦେଉଛନ୍ତି। ଆସନ୍ତା ଜୁଲାଇ 31 ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ରାଜ୍ୟରେ ସ୍ଥାପିତ ହୋଇଥିବା 6 ନ୍ୟାୟାଳୟରେ 72 ପଦବୀ ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିମଧ୍ୟରେ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ରହିଛି। କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟାମୁଣ୍ଡାଇ ଏବଂ ଖରିଆରଠାରେ ସ୍ଥାପନ ହୋଇଥିବା କୋର୍ଟଗୁଡ଼ିକରେ ନୂଆ ନିଯୁକ୍ତି ନିମନ୍ତେ ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଧୀରେ ଧୀରେ ବନ୍ୟା ପରିସ୍ଥିତି ସୁଧୁରିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି 82.7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲ୍ଲା ସଦର ମହକୁମା ଓ କାଲିମେଳାର ମୋଟ 153 ଜଣଙ୍କୁ ତଳିଆ ଅଞ୍ଚଳରୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇ ମାଗଣା ରନ୍ଧନ ଖାଦ୍ୟ ଯୋଗାଇ ଦିଆଯାଉଛି। ମାଲକାନଗିରି ପୌର ପରିଷଦର ହାଟପଦା ସାହିରେ କୃତ୍ରିମ ବନ୍ୟା ଯୋଗୁଁ ବହୁ ଘରେ ପାଣି ପଶିଯାଇଥିବାରୁ ମୋଟର ପମ୍ପ ଜରିଆରେ ଜଳ ନିଷ୍କାସନ କରାଯାଉଛି। ଆଜି ଜିଲ୍ଲାର MV96 ଓ କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଥିବା ଜଳସ୍ତର ହ୍ରାସ ପାଇଛି, ଫଳରେ ଜିଲ୍ଲାର ସମସ୍ତ ଅଞ୍ଚଳକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ଲଗାଣ ବର୍ଷା ଯୋଗୁଁ ସିଲେରୁ ଓ ସବେରୀ ନଦୀର ଜଳସ୍ତର ହ୍ରାସ ପାଇଥିବାରୁ ମୋଟୁ ଗ୍ରାମର ମୁଗି ପଏଣ୍ଟକୁ ଛୁଇଁଥିବା ବନ୍ୟା ଜଳସ୍ତର ମଧ୍ୟ ହ୍ରାସ ପାଇଛି। ଆନ୍ଧ୍ରପ୍ରଦେଶର କାଲେରୁ ରାସ୍ତା ଓ ଛତିଶଗଡ଼କୁ ସଂଯୋଗ କରୁଥିବା ସବରୀ ନଦୀ ପୋଲର ଆପ୍ରୋଚ୍ ରାସ୍ତା ଧୋଇହେବା ଯୋଗୁଁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ରାସ୍ତାକୁ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରେ କିଛିଦିନ ଲଗାଣ ବର୍ଷା ପରେ ଖରିଫ୍ ଚାଷ ପାଇଁ ପାଗ ଅନୁକୂଳ ହୋଇଛି। ଋଷିକୁଲ୍ୟା ମୁଖ୍ୟ କେନାଲରୁ ଚାଷଜମିକୁ ପାଣି ଛାଡ଼ିବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ କେନାଲ ସହ ଶାଖା କେନାଲଗୁଡ଼ିକୁ ପାଣି ଛଡ଼ାଯିବା ପରେ ଚାଷୀମାନେ ଚାଷ କାର୍ଯ୍ୟରେ ଲାଗିପଡ଼ିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗତ 24 ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ସର୍ବାଧିକ 164.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ June 1-July 22 ପର୍ଯ୍ୟନ୍ତ ରାଜ୍ୟରେ 371.9% ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ 17% କମ୍। 13 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ଠାରେ ଆଜି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ 30 ଅଭିଯୋଗର ଶୁଣାଣି ହୋଇଛି। ଏଥିସହ 30 ଜଣଙ୍କୁ ପେନ୍ସନ୍, 22 ଜଣଙ୍କୁ ଶ୍ରବଣ ଯନ୍ତ୍ର ଓ ଜଣେ ଦିବ୍ୟାଙ୍ଗଙ୍କୁ ତିନିଚକିଆ ସାଇକେଲ୍ ପ୍ରଦାନ କରାଯାଇଛି। ଶ୍ରାବଣ ମାସର ଆଜି ପ୍ରଥମ ସୋମବାରରେ ଶ୍ରୀକ୍ଷେତ୍ର ଲୋକନାଥଙ୍କ ପାଖରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଭକ୍ତ ଜଳଲାଗି କରୁଛନ୍ତି। ଶୃଙ୍ଖଳିତ ଭାବେ ଜଳଲାଗି କରିବା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯାଇଛି। ଗତକାଲି ମଧ୍ୟରାତ୍ରିରୁ ଜଳଲାଗି ଓ ଦର୍ଶନ ନେଇ ମାନସିକଧାରୀ ଭକ୍ତମାନଙ୍କ ଭିଡ଼ ଲାଗି ରହିଛି। କେବଳ ନୀତିକାନ୍ତି ସମୟକୁ ବାଦ୍ ଦେଇ ସାରାଦିନ ଜଳଲାଗି କରାଯାଉଛି। ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବରେ ଜଣାଶୁଣା ଶ୍ରୀକ୍ଷେତ୍ରର ବାବା ଲୋକନାଥଙ୍କ ପୀଠରେ ହଜାର ହଜାର କାଉଡ଼ିଆ ଭକ୍ତ ଜଳଲାଗି କରିବା ଲାଗି ମାନସିକ କରିଥାନ୍ତି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କାଉଡ଼ିଆମାନେ ଦୂରଦୂରାନ୍ତରୁ ପାଣି ଆଣି ଶୈବପୀଠଗୁଡ଼ିକରେ ଏକତ୍ରିତ ହୋଇଛନ୍ତି। ରାଜ୍ୟର ପ୍ରମୁଖ ଧବଳେଶ୍ୱର, ଆରଡ଼ି, ଚନ୍ଦନେଶ୍ୱର, ଗୁପ୍ତେଶ୍ୱର, ଲିଙ୍ଗରାଜ ଶୈବପୀଠରେ କାଉଡ଼ିଆମାନେ ଲମ୍ବା ଧାଡ଼ିରେ ଆସି ଜଳଲାଗି କରୁଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ିର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କଠାରେ ଜଳଲାଗି ପାଇଁ ମନ୍ଦିର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁବର୍ଣ୍ଣପୁରର ଶତାଧିକ ଶିବମନ୍ଦିରରେ ବୋଲବମ୍ ଭକ୍ତମାନେ ବହୁ ସଂଖ୍ୟାରେ ଆସି ମହାନଦୀ ଓ ତେଲ ନଦୀର ସଙ୍ଗମସ୍ଥଳୀ ସ୍ୱର୍ଣ୍ଣପ୍ରୟାଗ ଘାଟରୁ ପାଣି ସଂଗ୍ରହ କରି ଶିବଙ୍କ ପାଖରେ ଜଳଲାଗି କରିଛନ୍ତି। ପ୍ରଥମ ଶ୍ରାବଣ ସୋମବାର ଅବସରରେ ରାଜ୍ୟପାଳ ରଘୁବର ଦାସ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ରାଜ୍ୟପାଳ କହିଛନ୍ତି, ବାବା ବୈଦ୍ୟନାଥ ସମସ୍ତ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରି ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସଞ୍ଚାର କରନ୍ତୁ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଆରେ ସମସ୍ତ ଶ୍ରଦ୍ଧାଳୁ ଓ ଶିବଭକ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି, ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଉନ୍ନତି ଓ ସମୃଦ୍ଧି ଆଣୁ। ଶ୍ରୀମନ୍ଦିର ହୁଣ୍ଡିରୁ ଗତକାଲି 22,31,642 ଟଙ୍କା ମିଳିଥିବା ଜଣାପଡ଼ିଛି। ଏଥିସହ 1 ଗ୍ରାମ 150 ମିଲିଗ୍ରାମ ସୁନା ଓ 31 ଗ୍ରାମ 220 ମିଲିଗ୍ରାମ ରୂପା ମଧ୍ୟ ହୁଣ୍ଡିରୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ। ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ସରକାର ପ୍ରତିଶ୍ରତିବଦ୍ଧ, କହିଲେ ରାଜ୍ୟପାଳ ରଘୁବର ଦାସ। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରୁ କେତେକ ଅଞ୍ଚଳକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଏବଂ ଶ୍ରାବଣ ପ୍ରଥମ ସୋମବାରରେ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।